ଦଶରଥ ରାଜା ଯେ ଅଯୋଧ୍ୟା ଦଣ୍ଡଧର, ସାତଶହ ପଚାଶ ମହାଦେଇ ଯେ ତାଙ୍କର, ନବଶତ ବରଷରେ ନହିଲା କୁମର, ମହାଦୁଃଖେ ନୃପବର ମନେ ଚିନ୍ତା କଲେ, ଚମ୍ପାବତୀ ନଗ୍ରେ ଲୋମ ପାଦ ନୃପବରେ, ତାଙ୍କ ରାଜ୍ୟରେ ଇନ୍ଦ୍ର ବୃଷ୍ଟି ଯେ ନ କଲା, ବ୍ରହ୍ମା ସାପ ହେତୁ ଜଳ ବରଷା ନହିଲା। ପ୍ରବେଶ ଯେ ଚମ୍ପାବତୀପୁରେ, କହେ ସଦାଶିବ ଶୁଣ ଏଥୁ ଅନନ୍ତରେ, ଶିରେ ବେନି ଶୃଙ୍ଗ ସୋହେ ମନୁଷ୍ୟ ଶରୀର, ତେଣୁ ଋଷ ଶୃଙ୍ଗ ନାମ ଅଟଇ ତାଙ୍କର, ଚମ୍ପାବତୀ ରାଜା ପୂଜା ବିଧି ମାନ କଲେ, ଜରତାକୁ ଧନ ବସ୍ତ୍ର ଅଳଙ୍କାର ଦେଲେ, ଋଷଶୃଙ୍ଗ ପ୍ରବେଶନ୍ତେ ଜଳ ବରଷିଲା, ଦେଖିଲ ମୋ ପାଦ ମନେ ହରଷ ହୋଇଲା, ସାୟନ୍ତାନା ମେଣ ଦଶରଥଙ୍କ ନନ୍ଦିନୀ, ଲୋମ ପାଦ ଘରେ ରହିଥିଲା କସେ ପୁଣି, ଦଶରଥଙ୍କୁ ଡକାଇ ଚମ୍ପାର ନୃପତି, ଋଷଶୃଙ୍ଗ ହାଦେ ଦୁହେଁ ହୋଇଲେ ଭଗତି, ସାୟନ୍ତାକୁ ଋଷଶୃଙ୍ଗ ବିବାହ କରାଇଲେ, ଗନ୍ଧର୍ବ ବିଧି କରିଣ ବିବାହ ବଢ଼ାଇଲେ, ଦଶରଥ ଲୋମ ପାଦ ହରଷ ହୋଇଣ, ଅନେକ ପଦାର୍ଥ ଦେଲେ ଯୌତୁକ କରିଣ, ଋଷଶୃଙ୍ଗ ଋଷି ମନ ସନ୍ତୋଷ କରିଣ, ପୁତ୍ର ଦାନ ମାଗିଲେ ଯେ ସେବେ ନିରାଜନ, ଶୁଣି ଋଷଶୃଙ୍ଗ ଋଷି ଜାଗ ଆରମ୍ଭିଲେ, ଲୋମପାଦ ରାଜାକୁ ଯେ ପୁତ୍ର ଦାନ ଦେଲେ, ବସ୍ୟ ସଦାଶିବ ଦିନ ହିନ ଜନ, ଅଯୋଧ୍ୟାକୁ ଋଷଶୃଙ୍ଗ କଲେ କଗମନ, ଶୁଣ ହେ ସୁଜନ ଜନେ ଅପୂର୍ବ ଏରସ, ଋଷଶୃଙ୍ଗ ଅଯୋଧ୍ୟାରେ ହୋଇଲେ ପ୍ରବେଶ, ନଗ୍ରପୁର ମଣ୍ଡନ ସୁମନ୍ତ୍ର ମନ୍ତ୍ରୀ କଲେ, ଋଷଶୃଙ୍ଗ ବଶିଷ୍ଠ ଯେ ଜାଗ ଆରମ୍ଭିଲେ, ଅନେକ ରୁ ନରସିଂହ ରାଜା ନିମନ୍ତ୍ରଣ ଆଣି ବ୍ରତ ଆଚରିଲେ ରାଜାଙ୍କର ତିନି ରାଣୀ ଅଗ୍ନିରେ ସମିଧ ଦେଲେ ଋଷ୍ୟ ଶୃଙ୍ଗ ଋଷି ଚରୁ ମଧ୍ୟ ଦୃଶ୍ୟ ହେଲେ ପ୍ରଭୁ ବ୍ରହ୍ମ ରାଶି ଚରୁ ଅନ୍ନ ନିର୍ବାହ କରି ରାଣୀଙ୍କି ଯେ ଦେଲେ ତିନି ରାଣୀ ଚରୁ ଅନ୍ନ ବାଣ୍ଟିଣ ଭୁଞ୍ଜିଲେ ହୋଇଲା କ ଗର୍ଭବାସ ଏଥୁ ଅନନ୍ତରେ ସର୍ବ ଋଷି ଗଲେ ବୈଶ୍ୟ ସଦାଶିବ ବୋଲେ।